ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବିଧାନସଭା ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ ରାଜ୍ୟପାଳ। ପୌରପାଳିକାଗୁଡ଼ିକର କାର୍ଯ୍ୟଧାରାକୁ ସରଳ ଓ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ପୌର ନିୟମାବଳୀରେ ସଂଶୋଧନ କଲେ ରାଜ୍ୟ ସରକାର। ଏବଂ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା, ଆଗାମୀ 24 ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ବିଧାନସଭା ବଜେଟ୍ ଅଧିବେଶନର ଆଜି ତ୍ରୟୋଦଶ ଦିବସ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ପ୍ରଶ୍ନକାଳ ମାତ୍ର 8 ମିନିଟ୍ ପାଇଁ ଚାଲିଥିବା ବେଳେ ଶୂନ୍ୟକାଳ ଆଦୌ ଚାଲିପାରିନଥିଲା। ହଟ୍ଟଗୋଳ ମଧ୍ୟରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୂତନ ଅବକାରୀ ବିଲ୍ ସମ୍ପର୍କରେ ଗୃହକୁ ଅବଗତ କରିଥିଲେ। ବିଧାନସଭାରେ ଆସନ୍ତା ସୋମବାର ଦିନ 2 ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଗିଲୋଟିନ୍ ଦ୍ୱାରା ପାରିତ ହେବ ବୋଲି ବାଚସ୍ପତି ସୁରମା ପାଢ଼ୀ ଘୋଷଣା କରିଛନ୍ତି। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସମର୍ଥନ କରିଛନ୍ତି। ଅଶୋକାଷ୍ଟମୀ ଅବସରରେ ବାଚସ୍ପତି 2 ଖର୍ଚ୍ଚ ଦାବି ଉପରେ ସୋମବାର ଦିନ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଘୋଷଣା କରି ଗୃହକୁ ଆସନ୍ତା ସୋମବାର ପୂର୍ବାହ୍ନ 10:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଜଷ୍ଟିସ୍ ପୂଜାହାରୀ ଆୟୋଗର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କାର୍ଯ୍ୟକାଳ ଆରମ୍ଭ ହେବ। 2013 ଓଡ଼ିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଏବଂ 2014 ଅକ୍ଟୋବର ମାସରେ ଜଷ୍ଟିସ୍ ପୂଜାହାରୀ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଚୈତ୍ର ଶୁକ୍ଳ ନବମୀ ତିଥିରେ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପଭୋଗ ନୀତି ଶେଷ ହେବା ପରଠାରୁ ଅପରାହ୍ନ 5:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀରାମ ନବମୀ ଉପଲକ୍ଷେ ଭୁବନେଶ୍ୱର କଟକ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। କୋରାପୁଟର ଜୟପୁର ସହରରେ ପୁଲିସ୍ ପକ୍ଷରୁ ଆଜି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। କେନ୍ଦ୍ରୀୟ ଓ ରାଜ୍ୟ ସଶସ୍ତ ବାହିନୀ ସମେତ 13 ପ୍ଲାଟୁନ୍ ପୁଲିସ୍ ଫୋର୍ସ ଏଥିରେ ଅଂଶଗ୍ରହଣ କରିଥିଲେ। ଭଦ୍ରକ ଜିଲ୍ଲା ପୁଲିସ୍ ପକ୍ଷରୁ ଶ୍ରୀରାମ ନବମୀ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ଅପରାଧ କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୋତୋଷ ମିଶ୍ର ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ପକ୍ଷରୁ ଆସନ୍ତା 30 ଓ 31 ତାରିଖରେ ସମସ୍ତ ଡିଭିଜନ, ସବ୍ଡିଭିଜନ ଏବଂ ସେକ୍ସନ କାର୍ଯ୍ୟାଳୟରେ ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ନିମନ୍ତେ ଶିବିର ଆୟୋଜନ କରାଯିବ। ଶିବିର 9:30 ଆରମ୍ଭ ହୋଇ 5:00 ପର୍ଯ୍ୟନ୍ତ ଚାଲିବ। ଗତ ଲୋକ ଅଦାଲତ ସମୟରେ 5,600 ଅଧିକ ମାମଲାର ସମାଧାନ କରାଯାଇଥିଲା। ଏହି ପଦକ୍ଷେପ ଗ୍ରାହକମାନଙ୍କୁ ସରଳ ଏବଂ ସୁବିଧାଯୁକ୍ତ ପ୍ରକ୍ରିୟା ମାଧ୍ୟମରେ ବିବାଦୀୟ ମାମଲାର ସମାଧାନ ନିମନ୍ତେ କାର୍ଯ୍ୟ କରୁଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଡାକ୍ତର ବାବୁ, 15 ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି। ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି। ସେ ଭଲ ହେବେ ତ?
ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
ହେଲେ 2 ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
ଟିବି ଔଷଧ ପ୍ରଥମ 2 ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ୍ ନୁହେଁ। ଏହାଦ୍ୱାରା MDR XDR TB ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9-18 କରିବାକୁ ପଡ଼େ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡ଼େ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
ରାଜ୍ୟରେ ଥିବା ପୌରପାଳିକାଗୁଡ଼ିକର କାର୍ଯ୍ୟଧାରାକୁ ସରଳ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ପୌର ନିୟମାବଳୀ 1953 କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ନୂତନ ସଂଶୋଧିତ ନିୟମାବଳୀ 2025 ଅନୁଯାୟୀ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ସଂଶୋଧନ ଅନୁଯାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ କାଉନ୍ସିଲରଙ୍କ ବିନା ଅନୁମତିରେ 10,000 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ଏବଂ କ୍ରୟ କମିଟିର ସୁପାରିଶ କ୍ରମେ 3,00,000 ଟଙ୍କା ପର୍ଯ୍ୟନ୍ତ କ୍ରୟ କରିପାରିବେ। ସେହିପରି କାର୍ଯ୍ୟନିର୍ବାହୀ ଅଧିକାରୀମାନେ 25,00,000 ଟଙ୍କା ପର୍ଯ୍ୟନ୍ତ ଦରମା ବିଲ୍ରେ ସ୍ୱାକ୍ଷର କରିପାରିବେ। 25,00,000 ଟଙ୍କାରୁ ଅଧିକ ହେଲେ ଉଭୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷ ମିଳିତ ଭାବେ ଅନୁମୋଦନ କରିବେ। 10,00,000 ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟର ପ୍ରଶାସନିକ ଅନୁମୋଦନ କାର୍ଯ୍ୟନିର୍ବାହୀ ଅଧିକାରୀ କରିପାରିବେ। ଯଦି ଏହି ପରିମାଣ 10,00,000 ଟଙ୍କାରୁ ଅଧିକ ହୁଏ ସେ କ୍ଷେତ୍ରରେ ଅଧ୍ୟକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ। ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ 10:45 ପହଣ୍ଡି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ବଢ଼େଇ ବାବାଙ୍କ ଛକରେ ଶ୍ରୀଲିଙ୍ଗରାଜଙ୍କ ରଥ ଅଟକି ରହିଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ମହାପ୍ରଭୁଙ୍କୁ ଅଣଲେଉଟା ରୁକୁଣା ରଥରେ ଦେଖିବା ପାଇଁ ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି। ବୌଦ୍ଧ ଜିଲ୍ଲାରେ ରଥ ନିର୍ମାଣ ପାଇଁ ମାଧବପୁର ରେଞ୍ଜ ଅଞ୍ଚଳରୁ ପୁରୀ ରଥଖଳାକୁ କାଠ ପଠାଯାଇଛି। ପରମ୍ପରା ଅନୁଯାୟୀ ପୂର୍ବରୁ ଆଜ୍ଞାମାଳା ଆସିବା ପରେ କାଠକଟା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ 2 ଗାଡ଼ିରେ 53 ରଥକାଠ ପୁରୀକୁ ପଠାଯାଇଛି। ଚଳିତ ବର୍ଷ ଜିଲ୍ଲାର 5 ରେଞ୍ଜରୁ 12 ଗାଡ଼ିରେ କାଠ ପଠାଯିବ ବୋଲି ଜଣାପଡ଼ିଛି। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ନୂତନ ଶିକ୍ଷାନୀତିରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି। ଆସନ୍ତା ମାସ 2 5 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍ଏସି ଅନ୍ତର୍ଗତ ମୁରଲୀନଗର ଓ ଚର୍ଚ୍ଚ ରୋଡ୍ ସ୍ଥିତ ଛାତ୍ରଛାତ୍ରୀଙ୍କ ଘରକୁ ବ୍ଲକ୍ ଶିକ୍ଷାଧିକାରୀ ଗସ୍ତ କରି ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପିଏମ୍ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ସପ୍ତାହ ଅବସରରେ ଜଳ ଓ ମୃତ୍ତିକା ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ମୃତ୍ତିକା ଜଳ ସଂରକ୍ଷଣ ଓ ପ୍ରାକୃତିକ ସମ୍ପଦର ସଦୁପଯୋଗ ଉପରେ ସଚେତନ କରିଥିଲେ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ କଲ୍ୟାଣ ମଣ୍ଡପଠାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା କମିଶନର ସଦସ୍ୟା ଉର୍ମିଳା ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାମାନଙ୍କ ସୁବିଧା ଓ ସହଯୋଗ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ଓ ସମ୍ବିଧାନ ପ୍ରଦତ୍ତ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ପଠାଣି ସାମନ୍ତ ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଆଶାକର୍ମୀଙ୍କୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ପ୍ରଥମ ସମ୍ପର୍କ ସୂତ୍ର ବୋଲି ବର୍ଣ୍ଣନା କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୁଷ୍ପା ନୀଳିମା ଲାକ୍ରା ଜିଲ୍ଲାରେ କାର୍ଯ୍ୟରତ 966 ଜଣ ଆଶାଦିଦିଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ବୌଦ୍ଧ ଜିଲ୍ଲା ବହିରା ଗ୍ରାମରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ 113 ଜଣ ହିତାଧିକାରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ 32 ଜଣଙ୍କୁ ହ୍ୱିଲ୍ ଚେୟାର ଏବଂ 3 ଜଣଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ କୋଟପେଟାଠାରେ 91ତମ ଓଡ଼ିଶା ଦିବସ ପାଳନ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସମସ୍ତ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ମାସ 1 ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ପ୍ରେକ୍ଷାଳୟରେ ହେବାକୁ ଥିବା ଓଡ଼ିଶା ଦିବସ ସାଧାରଣ ସଭା ଓ ସାଂସ୍କୃତିକ ଉତ୍ସବରେ ପୁରସ୍କୃତ କରାଯିବ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅଗ୍ନିବୀର ପରାମର୍ଶ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋପାଳପୁର ସେନାନିଯୁକ୍ତି କାର୍ଯ୍ୟାଳୟରୁ ସେନା ଅଧିକାରୀ ସୁଭାଷ ଘୋଷ ଏବଂ ଜିଲ୍ଲା କର୍ମ ନିୟୋଜନ ସଂସ୍ଥା ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଦକ୍ଷିଣକାଳୀ ଖେଳପଡ଼ିଆଠାରେ ମଣ୍ଡଳସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏଥିରେ 10 ବ୍ଲକ୍ରୁ 100+ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପାଣିପାଗ କାଳବୈଶାଖୀର ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ଏବଂ କେତେକ ସ୍ଥାନରେ 30-40 କିଲୋମିଟର ରହିପାରେ। ଆଗାମୀ 2 ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା 2-3 ଡିଗ୍ରୀ ହ୍ରାସ ପାଇବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବିଧାନସଭା ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ ରାଜ୍ୟପାଳ। ପୌରପାଳିକାଗୁଡ଼ିକର କାର୍ଯ୍ୟଧାରାକୁ ସରଳ ଓ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ପୌର ନିୟମାବଳୀରେ ସଂଶୋଧନ କଲେ ରାଜ୍ୟ ସରକାର ଏବଂ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ଆଗାମୀ 24 ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।